ରୁକୁଣୀ ହ୍ୟାଲୋ ନମସ୍କାର, ମୁଁ ରୁକୁଣୀ ପ୍ରଧାନ। ଆମର ଏପଟେ ଡ୍ରେନ୍ ସଫା ହେଇନି, ଡ୍ରେନ୍ ଜାମ୍ ହେଇଯାଇଛି, ପାଣି ଯାଉନି, ଜରି ପଲିଥିନ୍ କାଗଜ ଏଇସବୁ ପଡ଼ିକିରି ନଷ୍ଟ ହେଇଯାଇଛି। ଡ୍ରେନ୍ ଉପରେ ଘର କରୁଛନ୍ତି, ଘର କରିଦେଇଛନ୍ତି, ସାହିରେ କରିବାରୁ ବି ତାକୁ ତଳଉନଥି, ହଇରାଣ ହଉଛୁ, ମଶା ଝାଉଁଶ ରହୁଛି, ପାଣି ଜାମ୍ ଅଛି। ଦୟାକରି ଡ୍ରେନ୍ ସଫା ହେଇଥିଲେ ଆମେ ଉପକୃତ ହେଇଥାନ୍ତୁ ଆଉ। ହଁ।